ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟର ଆଇନ ଶୃଙ୍ଖଳା ଆର୍ ଅଲଗା ପ୍ରସଙ୍ଗକେ ନେଇକରି ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସାଙ୍ଗେ କଲେ ଆଲୋଚନା। ରାଜ୍ୟ ଫରେନ୍ସିକ୍ ସାଇନ୍ସ ବିଭାଗ ଥି ସୃଷ୍ଟି କରାଗଲା 247 ପଦବୀ। ଓଡ଼ିଆ ପକ୍ଷ ପାଳନର 9 ଦିନେ ଆଜ ପାଳନ ହେଲା ଆସ ବହି ଗୋଟେ ଘିନ୍ମା କାର୍ଯ୍ୟକ୍ରମ। ଆଉର୍ ବଙ୍ଗୋପସାଗର ନ ହେଇଥିବା ଲଘୁଚାପ ବଲେ ରାଜ୍ୟର ଭିନ୍ ଭିନ୍ ଇଲାକାନ ଘଡ଼ଘଡ଼ି ସାଙ୍ଗେ ହେଇପାରେ ବର୍ଷା। ଏଥର ପୂରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଉପରବେଲା ନୂଆଦିଲ୍ଲୀ ନର୍ଥ ବ୍ଲକ୍ଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି, ପୁଲିସ୍ ବିଭାଗ ନିଯୁକ୍ତି, ସ୍ୱେଶାଲ୍ ଫୋର୍ସ ଗଠନ, ସାଇବର ଥାନା, ଟ୍ରାଫିକ୍ ବ୍ୟବସ୍ଥା, ନକ୍ସଲ ସମସ୍ୟା ବାଗିର ପ୍ରସଙ୍ଗ ଥି ଶ୍ରୀ ମାଝି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରିଛନ୍। ପୁଲିସ୍ ବାହିନୀକେ ବରକସ କରବାର୍ ଲାଗି ରାଜ୍ୟ ସରକାରଙ୍କ ତରଫୁ ଦିଆଯାଇଥିବା ପ୍ରସ୍ତାବମାନଙ୍କୁ କାର୍ଯ୍ୟକାରୀ କରବାର୍ ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ସହମତି ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍।
ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସ ଯେଉଁଥିରେ 3003 ନିଯୁକ୍ତି ଦେବା ଏବଂ ଗୋଟିଏ ଫୋର୍ସ ତିଆରି କରିବା ସ୍ୱତନ୍ତ୍ର ଭାବରେ ରାଜ୍ୟ ସରକାରଙ୍କର, ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରି ସିକ୍ୟୁରିଟି ଫୋର୍ସ ଯେଉଁଥିରେ 3000 ଯବାନଙ୍କୁ ନିଯୁକ୍ତି ଦେବା, ଟ୍ରାଫିକ୍ କର୍ମଚାରୀ 2000 ଲୋକଙ୍କୁ ଆମେ ନିଯୁକ୍ତି ଦେଉଛୁ, ହୋମଗାର୍ଡରେ 5000 ଏବଂ ପ୍ରସିକ୍ୟୁସନ୍ କ୍ୟାଡର ପାଇଁ ମଧ୍ୟ 267 ଜଣଙ୍କୁ ନିଯୁକ୍ତି ଦେବା, ଫରେନ୍ସିକ୍ ପଦରେ 254 ଜଣଙ୍କୁ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଏମିତି ମିଶାଇଲେ ପାଖାପାଖି 12000 ଅଧିକ ନିଯୁକ୍ତି ଦେବା। ସେଥିପାଇଁ ଆଜି ଗୃହମନ୍ତ୍ରୀଙ୍କ ସହିତ ସ୍ୱତନ୍ତ୍ର ଭାବରେ ଏଥିରେ ଆଲୋଚନା ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଉ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବିଲ୍ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିକରି ଆଲୋଚନା କରିଛନ୍। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନ ଥି କମାଣ୍ଡ କ୍ଷେତ୍ର ବିକାଶ ଆଉ ପାନୀର ପରିଚାଳନା MCDWM ନାଥି ଗୋଟେ ଉପଯୋଜନା ଆଣିଛନ୍। 2025-26 ଆର୍ଥିକ ବଛର ଲାଗି ଇ ଉପଯୋଜନା ଥି ସରକାର 16,000 କୋଟି ଟଙ୍କା ଖର୍ଚ୍ଚା ବରାଦ କରିଛନ୍। କେନ୍ଦ୍ର କ୍ୟାବିନେଟ୍ ବୈଠକ ଥି ଆଜି ଇ ଖର୍ଚ୍ଚା ଦାବିକେ ମଞ୍ଜୁରୀ ମିଳିଛେ ବୋଲି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍। ରାଜ୍ୟ ଫରେନ୍ସିକ୍ ସାଇନ୍ସ ବିଭାଗ ଥି ସରକାର ନୂଆକରି 247 ପଦବୀ ସୃଷ୍ଟି କରିଛନ୍। ଗୃହ ବିଭାଗ ତରଫୁ ଇ ବାବଦେ ଏକାଉଣ୍ଟାଣ୍ଟ ଜେନେରାଲ୍କୁ ଚିଠି ମାଧ୍ୟମ ଥି ଜନେଇ ଦିଆଯାଇଛି। 247 ପଦବୀ ଭିତରୁ ଗୋଟେ ଯୁଗ୍ମ ନିର୍ଦ୍ଦେଶକ, 2 ଉପନିର୍ଦ୍ଦେଶକ, 20 ଅତିରିକ୍ତ ନିର୍ଦ୍ଦେଶକ, 65 ବରିଷ୍ଠ ପରୀକ୍ଷଣ ଅଧିକାରୀ, 71 ପରୀକ୍ଷଣ ଅଧିକାରୀ, 21 ବରିଷ୍ଠ ଫରେନ୍ସିକ୍ ସହାୟକ ଆଉ 67 କନିଷ୍ଠ ଫରେନ୍ସିକ୍ ସହାୟକ ପଦବୀ ରହିଛି ବୋଲି ଚିଠି ଥି ଉଲ୍ଲେଖ କରାଯାଇଛି। ଓଆର୍ବି ନିୟମ ଅନୁସାରେ ସରକାର ନିଯୁକ୍ତି ପ୍ରକ୍ରିୟା ଜରିଏ ଏସବୁ ପଦବୀ ପୂରଣ କରାଯିବ ବୋଲି ଗୃହ ବିଭାଗ ତରଫୁ ଜଣାପଡ଼ିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ରେପୋ ରେଟ୍ ଥି 25 ବେସିସ୍ ପଏଣ୍ଟ କମ୍ କରିଛି, ଯେଉଁଥିର୍ ଲାଗି ଇହାଦେ ଇଟା 6% ଥି ପହଞ୍ଚିଛି। ଲଗାତାର 2 ଥର ଲାଗି ବେସିସ୍ ପଏଣ୍ଟ କମ୍ କରାଯାଇଛି। ମୁମ୍ବାଇଠାରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଇ ବାବଦେ ଘୋଷଣା କରିକରି କହିଛନ୍, ଚଳିତ ଆର୍ଥିକ ବର୍ଷରେ ପହିଲା ମୁଦ୍ରାନୀତି ବୈଠକ ଥି ଇ ନିଷ୍ପତ୍ତି ନିଆଯାଇଛି, ଯେଉଁଥିର୍ ଲାଗି ଆଇବା ଦିନେ ଘର ଆଉ ଗାଡ଼ି ଋଣ ଥି ଇଏମ୍ଆଇ କମ୍ବା। ଇ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍କୀତି 4% ରହିବା ବୋଲି ବିଲ୍ ଆକଳନ କରାଯାଇଛି। ସୋମବାରଠାରୁ ମୁମ୍ବାଇ ନମୁଲ ହୋଇଥିବା 3-ଦିନିଆ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ବୈଠକ ଆଜି ଶେଷ ହୋଇଛି। ଆଇବା ମେ ମାସ 1 ଗୋଟେ ରାଷ୍ଟ୍ର ଗୋଟେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଆର୍ଆର୍ବି କାର୍ଯ୍ୟକାରୀ ହେବା, ଇ ବାବଦେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତରଫୁ ସୂଚନା ଦିଆଯାଇଛି। ଏଥି 11 ରାଜ୍ୟର 15 ଆର୍ଆର୍ବିକେ ଏକତ୍ରୀକରଣ କରାଯିବା। ଆନ୍ଧ୍ରପ୍ରଦେଶର 4, ଉତ୍ତରପ୍ରଦେଶ ଆର୍ ପଶ୍ଚିମବଙ୍ଗର 3 ଲେଖା ଆର୍ ଓଡ଼ିଶା, ବିହାର, ଗୁଜରାତ, ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆର୍ ରାଜସ୍ଥାନ ନଥିବା ଗୋଟେ ଲେଖା ଆର୍ଆର୍ବିକେ ମିଶାଯିବା। ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଥି ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଆଇନ 1976 ଅନୁସାରେ କ୍ଷମତା ଦେଖାଇକରି ଗୋଟେ ଗେଜେଟ୍ ବିଜ୍ଞପ୍ତି ଜାରି କରିକରି ଏକାଧିକ ଆର୍ଆର୍ବିକେ ମିଶାବାର ଲାଗି ଘୋଷଣା କରିଛନ୍। ଇତାର ଜରିଏ ଇହାଦେ 43 ଆର୍ଆର୍ବିକେ ଏକୀକୃତ କରିକରି 28 ଆର୍ଆର୍ବି କରାଯିବା। ଆଘର ପ୍ରଶାସନିକ ଅଧିକାରୀ ମନୋଜ କୁମାର ପରିଡ଼ା ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍। ସୂଚନା କମିଶନର ସଦସ୍ୟ ଭାବେ ଆଘର ଭାରତୀୟ ପୁଲିସ୍ ସେବା ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ କଳ୍ପନା ପଟ୍ଟନାୟକ ଆଉ ଆଘର ପ୍ରଶାସନିକ ଅଧିକାରୀ ପବିତ୍ର ମଣ୍ଡଳଙ୍କୁ ନିଯୁକ୍ତି ଦିଆଯାଇଛି। ଏ ବାବଦେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫୁ ସୂଚନା ଦିଆଯାଇଛି। ଓଡ଼ିଶା ଦିବସ ପାଳନ ଦିନୁ ରାଜ୍ୟ ସରକାର ଓଡ଼ିଆ ପକ୍ଷ ପାଳନ କରୁଛନ୍। ଓଡ଼ିଶାର ସ୍ୱାଭିମାନ ଗୌରବ ପରିଚୟ କଳା ସଂସ୍କୃତିକେ ନେଇକରି ଆଇବା 14 ତାରିଖ ତକ ଫି ଦିନ ଗୋଟେ ଖାସ୍ ଠଙ୍ଗେ ଇତାକେ ପାଳନ କରାଯାଉଛି। ଓଡ଼ିଆ ପକ୍ଷ ପାଳନର 9 ନମ୍ବର ଦିନେ ଆଜ ରାଇଜେ ଆସ ବହି ଗୋଟେ ଘିନ୍ମା କାର୍ଯ୍ୟକ୍ରମ ପାଳନ କରାଯାଇଛି। ଆଜିର ଦିନେ ନିଜେ ବହିଟେ ଘିନିବାର ସହିତ ଅଲଗାମାନଙ୍କୁ ବହି ଘିନ୍ବାର ଲାଗି ସଚେତନ କରାଇକରି ଏ ଅଭିଯାନକେ ସଫଲ କରବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍। ଲେଖକ ଆଉ ପାଠକ ଦୁଇକର ସମ୍ପର୍କକେ ବରକସ କରବାର ସହିତ ବହିପଢ଼ାକେ ନେଇକରି ଆଗ୍ରହ ସୃଷ୍ଟି କରବାର ଉଦ୍ଦେଶ୍ୟତି ରାଇଜର ଭିନ୍ ଭିନ୍ ଜିଲ୍ଲାନ ଏହି ଅଭିଯାନ ପାଳନ କରାଯାଉଛି। ସମ୍ବଲପୁର ଜିଲ୍ଲାର ଧନକୌଡ଼ାନ ଥିବା ଉତ୍କଳ ବାଳାଶ୍ରମଥି ଜିଲ୍ଲା ପ୍ରଶାସନ ତରଫୁ ଆସ ବହି ଗୋଟେ ଘିନ୍ମା କାର୍ଯ୍ୟକ୍ରମ ହୋଇଯାଇଛି। ଓଡ଼ିଆ ସାହିତ୍ୟ ଲାଗି ଆଦରକେ ବଢ଼ାବାର ଆଉ ନିଜେ ବହି ଗୋଟେ ଘିନିକରି ଅଲଗାମାନଙ୍କୁ ଭିଲ୍ ବହି ଘିନ୍ବାର ଲାଗି ଉତ୍ସାହିତ କରବାରଟା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଆଏ। ଏହି ଅବସରରେ ବାଳାଶ୍ରମର ଛୁଆମାନଙ୍କୁ ଗପ ପ୍ରବନ୍ଧ ଆଉ ଭିନ୍ ଭିନ୍ ବହି ବଣ୍ଟାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାଥି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ଆଉ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗଥି ଏହି ଅବସରରେ ଭୀମଭୋଇ ଛକଠାରେ ବହୁତ ସଂଖ୍ୟାତି ବହି ଘିନାଯାଇକରି ପାଠକମାନଙ୍କୁ ବଣ୍ଟାଯାଇଛି। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟଠାରେ ଆସ ବହି ଗୋଟେ ଘିନ୍ମା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ଆର୍ ଜନସାଧାରଣ ଉପସ୍ଥିତ ରହିକରି ନିଜର ପସନ୍ଦର ଓଡ଼ିଆ ବହି ଘିନିଛନ୍। କାର୍ଯ୍ୟକ୍ରମଥି ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କ ସହିତ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏହି ଅଭିଯାନ ହୋଇଯାଇଛି। କାର୍ଯ୍ୟକ୍ରମଥି ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଆର୍ ଭିନ୍ ଭିନ୍ ବର୍ଗର ବ୍ୟକ୍ତିବିଶେଷମାନେ ଓଡ଼ିଆ ବହି ଘିନିଛନ୍। ଏହି ଅଭିଯାନ ଜରିଏ ଲେଖକ ଆର୍ ପାଠକ ଭିତରେ ଗୋଟେ ଭଲ ସମ୍ପର୍କ ସ୍ଥାପନା ହୋଇପାରିବ ବୋଲି ବିଶ୍ୱବିଦ୍ୟାଳୟର ଉପକୂଳ ସଚିବ କହିଛନ୍। ଦେବଗଡ଼ ଜିଲ୍ଲା ନଭିଲ ଓଡ଼ିଆ ପକ୍ଷ ପାଳନ ଅବସରରେ ଆସ ବହି ଗୋଟେ ଘିନ୍ମା ଅଭିଯାନ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ଆଉ ଭିନ୍ ଭିନ୍ ବିଭାଗର ଅଧିକାରୀ କର୍ମଚାରୀ ଛାତ୍ରଛାତ୍ରୀ ଆଉ ସାଧାରଣ ଲୋକେ ସାମିଲ ହୋଇକରି ବହି ଘିନିଛନ୍। ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାନ ଚାଲିଥିବା ନିଜର ବିଭାଗର ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ସହର ଇଲାକାନ ପିଇବାର ପାଏନ ସମସ୍ୟା ପରିମଳ ବ୍ୟବସ୍ଥାର ସମୀକ୍ଷା କରିକରି ଯୋଜନାମାନଙ୍କର ଲାଭ ତଲ ସ୍ତର ତକ ଲୋକଙ୍କ ପାଖେ ପହଞ୍ଚାବାର ଦିଗେ ଧ୍ୟାନ ଦେବାରକେ ମନ୍ତ୍ରୀ ଶ୍ରୀ ମହାପାତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲଙ୍କ ସହିତ ଅଧିକାରୀମାନେ ଉପସ୍ଥିତ ଥିଲେ। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ଆଜ ଦେବଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଜିଲ୍ଲାନ ଚାଲିଥିବା ଲୋକାଭିମୁଖୀ ଯୋଜନାମାନଙ୍କର ସମୀକ୍ଷା କରିଛନ୍। ଯୋଜନାମାନଙ୍କର ସଫଳତା ଲାଗି ବିଭାଗୀୟ ଅଧିକାରୀମାନେ ଆନ୍ତରିକତାର ସହିତ କାମ କରବାରକେ ଶ୍ରୀ ଯାଦବ ପରାମର୍ଶ ଦେଇଛନ୍। ଇତାର ସହିତ ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ସଂଗ୍ରହାଳୟ ପ୍ରଧାନପାଠ ବସନ୍ତ ନିବାସ ବୁଲିକରି ସେନର ବିକାଶ ଲାଗି ଭିନ୍ ଭିନ୍ ପ୍ରସ୍ତାବ ଦେଇଛନ୍। ବୈଠକଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ସହିତ ସବୁ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଶଗଡ଼ା ଫାଣ୍ଡି ତେଣ୍ଡାପଦଠାରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲଙ୍କର ଦେଖରେଖଥି ପୁଲିସର ଜନସମ୍ପର୍କ ଶିବିର ହୋଇଯାଇଛି। ବେଆଇନ ଗଞ୍ଜେଇ କାରବାରଥି ସାମିଲ ନାଇଁ ରହିକରି ଗାଏ ଛେଲ କୁକୁଡ଼ା ହଂସ ଆଉ ମାଛ ଚାଷ କରବାର ଲାଗି ଏସ୍ପି ଶ୍ରୀ ଗୋଏଲ ଲୋକମାନଙ୍କୁ ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ସଦର ପୁଲିସ ପଡ଼ିଆଠାରେ ଜିଲ୍ଲା କ୍ରୀଡ଼ା ବିଭାଗ ତରଫ 15 ବର୍ଷରୁ କମ୍ ବୟସର ମୁଖ୍ୟମନ୍ତ୍ରୀ କପ୍ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ମୂଲ ହୋଇଛି। ମାରାଗୁଡ଼ା ଫୁଟବଲ କ୍ଲବ ଆଉ ନୂଆପଡ଼ା ଫୁଟବଲ କ୍ଲବ ଭିତରେ ଖେଳାଯାଇଥିବା ପହିଲା ମ୍ୟାଚ୍ 3-3 ଗୋଲ୍ ଡ୍ର ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା 73 ନମ୍ବର ସର୍ବଭାରତୀୟ ପୁଲିସ ହକି ଚାମ୍ପିୟନ୍ସିପ୍ର 3 ନମ୍ବର ଦିନେ ଆଜି 4ଟା ମ୍ୟାଚ୍ ଖେଳାଯାଇଛି। ପହିଲା ମ୍ୟାଚ୍ ଚଣ୍ଡିଗଡ଼ ଆଉ ଉତ୍ତରାଖଣ୍ଡ ପୁଲିସ ଭିତରେ ଖେଳାଯାଇଥିଲା, ଯେଉଁଥି ଉତ୍ତରାଖଣ୍ଡ ପୁଲିସ ଦଳ ଜିତିଛି। ଆଇଟିବିପି ଆଉ ରାଜସ୍ଥାନ ପୁଲିସ ଭିତରେ ହୋଇଥିବା 2 ନମ୍ବର ମ୍ୟାଚ୍ଟି ଆଇଟିବିପି ରାଜସ୍ଥାନ ପୁଲିସ ଦଳକେ 8-3 ଗୋଲ୍ ହରାଇଛି। ମଣିପୁର ଝାଡ଼ଖଣ୍ଡ ଭିତରେ ହୋଇଥିବା 3 ନମ୍ବର ମ୍ୟାଚ୍ଟି ଝାଡ଼ଖଣ୍ଡ ପୁଲିସ ଜିତିଛି। ସେନ୍ତା 4 ନମ୍ବର ମ୍ୟାଚ୍ଟି ପଶ୍ଚିମବଙ୍ଗ ଛତିଶଗଡ଼ ପୁଲିସ ଦଳକେ 6-3 ଗୋଲ୍ ହରାଇଛି। ବଙ୍ଗୋପସାଗରନ ହୋଇଥିବା ଲଘୁଚାପ କ୍ଷେତ୍ର ତୀବ୍ର ହୋଇକରି ଉତ୍ତର ପଶ୍ଚିମ ଦିଗେ ଗତି କରବାର ସମ୍ଭାବନା ରହିଛି। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଇଲାକାନ ଆଇବା 2 ଦିନ ତ ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଦେବଗଡ଼ ସୁନ୍ଦରଗଡ଼ ସହିତ ରାଜ୍ୟର 19ଟା ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଖାଏ ରାଜ୍ୟର ଆଇନ ଶୃଙ୍ଖଳା ଆର୍ ଅଲଗା ପ୍ରସଙ୍ଗକେ ନେଇକରି ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସାଙ୍ଗେ କଲେ ଆଲୋଚନା। ରାଜ୍ୟ ଫରେନ୍ସିକ୍ ସାଇନ୍ସ ବିଭାଗଥି ସୃଷ୍ଟି କରାଗଲା 247 ପଦବୀ। ଓଡ଼ିଆ ପକ୍ଷ ପାଳନର 9 ନମ୍ବର ଦିନେ ଆଜି ପାଳନ ହେଲା ଆସ ବହି ଗୋଟେ ଘିନ୍ମା କାର୍ଯ୍ୟକ୍ରମ। ଆଉ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ବଲେ ରାଜ୍ୟର ଭିନ୍ ଭିନ୍ ଇଲାକାନ ଘଡ଼ଘଡ଼ି ସାଙ୍ଗେ ହୋଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।